वासुदेवाय
ॐ
नमो भगवते वासुदेवाय ॐ नमो भगवते वासुदेवाय श्रीमद्भागवतम्
अवतर्णित गुणो भक्त्या भक्तिं निर्गुण प्रहादम प्रणतम प्रीतो जतमन्युर भाषव वेदांत पंडित बोली तांकर बड़ गर्व थिला सेतिपाई से महाप्रभु को वेदांत पाठ करेबे बोली कहिले महाप्रभुंकर जे अजा नीलांबर चक्रवर्ती से तांकर सपाठी थिले समसामयिक थिले तेणु महाप्रभुंकर सी दृष्टि से देखुथिले महाप्रभु सरल निरीह छात्र हिसाब से वेदांत श्रवण कले जगन्नाथ मंदिर सात दिन व्यापी कहले ना तापर से पचारे श्रीकृष्ण चैतन्य तुम्हें कौन बुझीपारना कि आम जहाँ कहचे कहीं किसी कहूना प्रश्न करूना तापर महाप्रभु पार्टी खोलें महाप्रभु कहले सूत्र आम ठिकना बुझुचे कि तुम व्याख्या ही दूर हो कहीं से प्रकृत व्याख्या दौन वेदांत सूत्र से तांकर कल्पित भाष्य शंकराचार्यंकर जो कल्पित भाष्य शारीरिक भाष्य ता से कहते जोटा कि प्रकृत भाष्य नुहे वेदांत सूत्र भाष्य प्रकृत भाष्य हूँ श्रीमद भागवत भक्ति तत्व ता से कौन से कौन तापर आलोचना से महाप्रभु प्रदर्शन करपरि सर्वैश्वर्य पूर्ण सदानंदमय विग्रह भगवान तुम्हें जे निराकार करी व्याख्यान करुच ताकि भोर से कथा देख दी तेणु से थ्रु आम कि महाप्रभु कहते ब्रह्मसूत्र भाष्य श्रीमद भागवत ब्रह्मसूत्र तो सेमाने वेदांत सूत्र कहते कि व्याख्याटा कल्पित व्याख्या करती महावादी मान महाप्रभु कहले जे तुम व्याख्या बुझा कष्ट कारण सूत्र गुड़िक तात्पर्य तो बड़ स्पष्ट किंतु आपण व्याख्या तात्पर्य को ढाकी पकाउछ आपण कौन प्रयोजनवशत सूत्र प्रत्यक्ष और स्पष्ट अर्थ को ग्रहण नक परोक्ष तथा अस्पष्ट अर्थ को निज ढंग से व्याख्या कर उपनिषद शब्दे मुख्य अर्थ होए उपनिषद वाक्य समय मुख्य अर्थ ता ही वेदव्यास निज कृत सूत्र में उदेश कर मुख्य अर्थ ही ज्ञानतव्य छाड़ी जो गौणार्थ कल्पना करा जाए शब्द रिधावृत्ति छाड़ी जो लक्षणा करा जाए अमंगलजनक प्रत्यक्ष अनुमान ऐतिह और शब्द ये चार प्रकार प्रमाण मध्य शब्द प्रमाण व श्रुति प्रमाण हूँ मुख्य प्रमाण ताई प्रमाण देख सुदान दे पशु मान अस्थि और विष्ठा नितांत अपवित्र किंतु शंख और गोमय तन्मध्ये गणित ही सुद्धा श्रुति वाक्य बल महापवित्र वैदिक वाक्य लक्षण करवा गले अनुमान अधीन करोध प्रामाण्य नष्ट तेणु महाप्रभु कहले व्यास सूत्र अर्थ ସୂର୍ଯ୍ୟକିରଣ ସଦୃଶ ଦେଦୀପ୍ୟମାନ ମାବାଦିଗଣ ସ୍ୱକଳ୍ପିତ ଭାଷ୍ୟ ରୂପ ମେଘ ଦ୍ୱାରା ତାହାକୁ ଆଚ୍ଛାଦନ କରନ୍ତି। ବେଦ ଏବଂ ତଦନୁଗତ ପୁରାଣ ସମୂହ ଏକମାତ୍ର ବ୍ରହ୍ମକୁ ହିଁ ନିରୂପଣ କରିଛନ୍ତି। ସେହି ବ୍ରହ୍ମ ସ୍ୱୟଂ ବୃହତ୍ତ ଧର୍ମ ବସତି ଈଶ୍ୱର ଲକ୍ଷଣରେ ଲକ୍ଷିତ ହୁଅନ୍ତି। ପୁନଶ୍ଚ ସେହି ଈଶ୍ୱରଙ୍କୁ ତାଙ୍କର ସର୍ବିଶର୍ଯ୍ୟ ପରିପୂର୍ଣ୍ଣ ତା ସହିତ ଦେଖିଲେ ସେହି ବୃହତ୍ ବ୍ରହ୍ମ ବସ୍ତୁ ହିଁ ସ୍ୱୟଂ ଭଗବାନ ହେଇଯାନ୍ତି। ଅତେ ବ୍ରହ୍ମ ଈଶ୍ୱର ଏମାନେ ଭଗବତତ୍ତ୍ୱର ଅନ୍ତର୍ଗତ ବ୍ୟାପାର ବିଶେଷ। ସରିଶ୍ୱର୍ଯ୍ୟପୂର୍ଣ୍ଣ ଭଗବାନ ସର୍ବଦା ପରିପୂର୍ଣ୍ଣ ଶ୍ରୀ ସଂଯୁକ୍ତ ସୁଦୃଢ଼ ନିତ୍ୟ ସବିଶେଷ ତାଙ୍କୁ ନିରାକାର ବୋଲି ବ୍ୟାଖ୍ୟାନ କଲେ ବେଦାର୍ଥ ବିକୃତ ହେଇପାରେ। ଯେଉଁ ସବୁ ଶ୍ରୁତିଗଣ ତାଙ୍କ ନିର୍ବିଶେଷ ବୋଲି କହନ୍ତି ସେମାନେ କେବଳ ପ୍ରାକୃତ ବିଶେଷ ନିଷେଧ କରି ଅପ୍ରାକୃତ ବିଶେଷ ସ୍ଥାପନ କରନ୍ତି। ଆପାଣିପାଦ ଯବନ ଗ୍ରହିତା ପଶ୍ୟତ ଚକ୍ଷୁ ଶୁଣପ୍ୟୋତ କର୍ଣ୍ଣ ସେ ବେତି ବେଦ୍ୟଂ ନ ତସ୍ୟାସ୍ତି ବେତା ତମାହୁର ଗ୍ରଂ ପୁରୁଷ ମହାନ୍ତମ। ଏ ଶ୍ରୁତିରେ ସ୍ୱଦାସୀ ଉପନିଷଦରେ କୁହାଯାଇଛି। ଏ ବହୁବିଧ ଶ୍ରୁତିରେ ଅପ୍ରାକୃତ ସାକାର ସଚିଦାନନ୍ଦ ତତ୍ତ୍ୱର ବର୍ଣ୍ଣନା ଅଛି। ତେଣୁ ସଚିଦାନନ୍ଦ ବିଗ୍ରହ ନିର୍ବିଶେଷ ନୁହନ୍ତି। ସର୍ବେ ହି ସୂର୍ଯ୍ୟ ପରିପୂର୍ଣ୍ଣ ସ୍ୱୟଂ ତାପରେ ଆମେ ବି ଦେଖୁ ଅଛି ଶାସ୍ତ୍ରରେ ଅଛି ଯା ଯା ଶ୍ରୁତି ଜଳପତି ବିଶେଷ ସା ସା ବି ଧତ୍ତେ ସ ବିଶେଷମେବ ବିଚାର ଯୋଗେ ସତୀହନ୍ତ ତାସାନ୍ ପ୍ରାୟ ବଳୀୟ ସବିଶେଷମେବ। ଶ୍ରୁତି ଯେଉଁ ସବୁ ତତ୍ତ୍ୱବସ୍ତୁକୁ ପ୍ରଥମେ ନିର୍ବିଶେଷ ବୋଲି କଳ୍ପନା କରନ୍ତି ସେହିସବୁ ଶ୍ରୁତି ଅବଶେଷେ ସବିଶେଷ ତତ୍ତ୍ୱ ହିଁ ପ୍ରତିପାଦନ କରନ୍ତି। ନିର୍ବିଶେଷ ସବିଶେଷ ଭଗବାନଙ୍କର ଦୁଇଟି ଗୁଣ ହିଁ ନିତ୍ୟ। ଏହା ବିଚାର କଲେ ସବିଶେଷ ତତ୍ତ୍ୱ ପ୍ରବଳ ହେଇଉଠେ କାହିଁକି ନା ଜଗତରେ ସବିଶେଷ ତତ୍ତ୍ୱ ହିଁ ଅନୁଭୂତ ହୁଏ, ନିର୍ବିଶେଷ ତତ୍ତ୍ୱ ଅନୁଭୂତ ହୁଏ ନା। ତେଣୁ ଭଗବାନ ଯେ ସର୍ବକାରକରି ଉଦ୍ଦିଷ୍ଟ ତାହିଁ ଦିଆଯାଇଛି। ଯତ ବାହିମାନି ଭୂତାନି ଯାଇଅନ୍ତେ ତୈତରୀୟ ଉପନିଷଦରେ ଦିଆଗଲା। ତେଣୁ ଏହି ଚରାଚର ବିଶ୍ୱ ବ୍ରହ୍ମରୁ ଜନ୍ମେ, ବ୍ରହ୍ମ ଦ୍ୱାରା ଜୀବିତ ଥାଏ ଏବଂ ସେ ବ୍ରହ୍ମରେ ପୁନରାୟ ଲୀନ ହୁଏ। ଏହିସବୁ ବେଦବାକ୍ୟ ଦ୍ୱାରା ପରମ ବ୍ରହ୍ମଙ୍କର ଅପାଦାନ କରଣ ଅଧିକରଣ କାରକତ୍ଵ ତିନି ପ୍ରକାର ଲକ୍ଷଣ ଅଛି। ଏହି ତିନି ପ୍ରକାର ନିତ୍ୟ ଲକ୍ଷଣ ଦ୍ୱାରା ଭଗବାନ ନିତ୍ୟ ସବିଶେଷ ରୂପେ ପ୍ରତ୍ୟମାନ ହେଉଛନ୍ତି। ଯତ ବାହିମାନି ଭୂତାନି ଯାଆନ୍ତେ ଯେନ ଜାତାନି ଜୀବନ୍ତି ଯତ୍ ପର୍ଯ୍ୟନ୍ତ ଭି ସମ୍ବିଶନ୍ତି ତତ୍ ବିଜ୍ଞାସସ୍ୱ ତତ୍ ବ୍ରହ୍ମ। ବାରୁଣୀ ଭୃଗୁ ପିତା ବରୁଣଙ୍କ ନିକଟରେ ବ୍ରହ୍ମ ସମ୍ବନ୍ଧରେ ଜିଜ୍ଞାସା କରିବାରୁ ତାହାର ଉତ୍ତରରେ ବରୁଣ ଏଇ କଥା କହିଲେ। ଏ ମନ୍ତ୍ରରେ ଯତ ଯେଉଁ ବ୍ରହ୍ମରୁ ବିଶ୍ୱର ଉଦୟ ଅପାଦାନ କାରକ, ଯେନ ଯେଉଁ ବ୍ରହ୍ମକର୍ତ୍ତୃକ ବିଶ୍ୱ ପାଳିତ କରଣ କାରକ, ଯତ୍ ଅର୍ଥାତ୍ ଜସ୍ମିନ୍ ଯେଉଁ ବ୍ରହ୍ମରେ ବିଶ୍ୱର ପ୍ରବେଶ ଅଧିକରଣ କାରକ। ଭାଗବତ ପ୍ରଥମ ସ୍କନ୍ଦରେ କୁହାଯାଇଛି ଇଦଂ ହି ବିଶ୍ୱମ୍ ଭଗବାନ ବେତ ରୋଦତ ଜଗତ ସ୍ଥାନ ନିରୋଧ ସମ୍ଭବା, ଅର୍ଥାତ୍ ଭଗବାନ ସ୍ୱୟଂ ହି ବିଶ୍ୱ ଅଟନ୍ତି କିନ୍ତୁ ସେ ଏଥିରୁ ସ୍ୱତନ୍ତ୍ର ଅଟନ୍ତି। କେବଳ ତାଙ୍କଠାରୁ ଭୌତିକ ଜଗତ ଉତ୍ପନ୍ନ ହେଇଛି, ତାଙ୍କଠାରେ ଏହା ବିଶ୍ରାମ କରେ ଏବଂ ପ୍ରଳୟ କାଳରେ ତାଙ୍କଠାରେ ହିଁ ପ୍ରବେଶ କରେ। ବହୁ ଶ୍ୟାମ ତୈତରୀୟ ଉପନିଷଦରେ ଯେ କୁହାଯାଇଛି ଭଗବାନ ଯେତେବେଳେ ଅନେକ ହେବାକୁ ଇଚ୍ଛା କଲେ ସେତେବେଳେ ସେ ସଐକ୍ଷ ଐତରୀୟ ଉପନିଷଦରେ କୁହାଗଲା। ଏହି ବାକ୍ୟ ଅନୁଯାୟୀ ପ୍ରାକୃତ ଶକ୍ତିରେ ସେ ଦୃଷ୍ଟିପାତ କଲେ, ସେ ସମୟରେ ପ୍ରାକୃତ ମନୋନୟନ ସୃଷ୍ଟି ହେଇନାହିଁ। ଅତେ ଭଗବାନ ଯେଉଁ ମନରେ ଚିନ୍ତା କଲେ, ଯେଉଁ ନୟନରେ ପ୍ରକୃତି ପ୍ରତି ଇକ୍ଷଣ କଲେ, ସେହି ମନୋନୟନ ପ୍ରାକୃତ ସୃଷ୍ଟିର ପୂର୍ବେ ଥିଲା। ସୁତରାଂ ପରମ ବ୍ରହ୍ମଙ୍କର ଯେଉଁ ସ୍ୱର୍ଗତ ପ୍ରାକୃତ ନେତ୍ର ମନ ଥିଲା ଏହା ସର୍ବବେଦ ସମ୍ମତ। ଚୈତନ୍ୟ ଚରିତାମୃତରେ ସେ ବିଷୟରେ ବର୍ଣ୍ଣନା ଅଛି। ତେଣୁ ମହାପ୍ରଭୁ ଏସବୁ କଥା କହିଲେ ସେଇ ବ୍ରହ୍ମ ଯେ ସ୍ୱୟଂ ଭଗବାନ, ଏ ବେଦ ସମ୍ମତ ଶାସ୍ତ୍ର ପ୍ରମାଣ କୃଷ୍ଣ ହେଉଛନ୍ତି ସ୍ୱୟଂ ଭଗବାନ, ତାହା ସିଦ୍ଧ ହୋଇଛି। ଯଦି କେହି କୁହେ ବେଦରେ ଏ ପ୍ରକାର ସ୍ପଷ୍ଟ ବାକ୍ୟ ନାହିଁ, ତାହେଲେ ବିଚାର କରି ଦେଖ ବେଦ ବାକ୍ୟର ଅର୍ଥ ସମୂହ ଅତ୍ୟନ୍ତ ନିଗୁଢ଼। ମହର୍ଷିଗଣ ବେଦ ବାକ୍ୟ ତାତ୍ପର୍ଯ୍ୟ ଜଗତରେ ବୁଝାଇବା ନିମିତ୍ତ ପୁରାଣ ବାକ୍ୟ ଦ୍ୱାରା ବେଦ ତାତ୍ପର୍ଯ୍ୟ ନିର୍ଣ୍ଣୟ କରିଛନ୍ତି। ସେ କଥା ମହାପ୍ରଭୁ କହି ଭାଗବତରୁ ଉଦ୍ଧାର କଲେ। ଅହୋ ଭାଗ୍ୟମ ଅହୋ ଭାଗ୍ୟମ ନନ୍ଦ ଗୋପ ବ୍ରଜୌ କଥା ଜନ୍ମିତ୍ରଂ ପରମାନନ୍ଦଂ ପୂର୍ଣ୍ଣ ବ୍ରହ୍ମ ସନାତନ। ଏହି ଭାଗବତରୁ ଉଦ୍ଧାର କଲେ। ଶ୍ରୀକୃଷ୍ଣଙ୍କ ଦ୍ୱାରା ବ୍ରହ୍ମାଙ୍କ ଦର୍ପଚନ ହେଲା ପରେ ବ୍ରହ୍ମା କହୁଛନ୍ତି କଥା ଯେ ବ୍ରଜବାସୀଗଣଙ୍କ ପ୍ରେମ ସୌଭାଗ୍ୟ ସୂର୍ଯ୍ୟ ପ୍ରଶଂସା କରିକିରି ଯେ ନନ୍ଦ ଗୋପ ବ୍ରଜବାସୀଗଣଙ୍କର ଭାଗ୍ୟର ସୀମା ନାହିଁ, ଯେହେତୁ ପରମାନନ୍ଦ ସ୍ୱରୂପ ପୂର୍ଣ୍ଣ ବ୍ରହ୍ମ ସନାତନ ସେମାନଙ୍କର ମିତ୍ର ରୂପେ ପ୍ରକଟ ହୋଇଛନ୍ତି। ତେଣୁ ଏସବୁ ବହୁ ଆଲୋଚନା ହେଇଛି। ଏ ସମ୍ବନ୍ଧରେ ପ୍ରାକୃତ ଚିନ୍ତାମଣିର ସ୍ୱର୍ଣ୍ଣ ପ୍ରସବ ଦୃଷ୍ଟାନ୍ତ ଦିଆଯାଇଛି। ମଣି ଯେଚ୍ଛା ବିକୃତି ପ୍ରସବେ ହେମ ଭାର ଜଗତ ରୂପ ଅୟ ଈଶ୍ୱର ତବୁ ବିକାର। ସେ ଜିନିଷ ତା ମଧ୍ୟରେ ଏ କଥା କୁହାଯାଇଛି। ଶକ୍ତି ପରିଣାମବାଦ ହିଁ ଜନ୍ମାଦି ସୂତ୍ରର ସମ୍ମତ। ଅସଂଖ୍ୟ ଅନନ୍ତ ନିତ୍ୟ ଶକ୍ତି ଯାହାଙ୍କଠାରୁ ଜାତ ସ୍ଥିତ ଅବ୍ୟକ୍ତ ଶକ୍ତି ସମୂହ ଯାହାଙ୍କର ଅଧୀନ, ଏ ପ୍ରକାର ଶକ୍ତି ସମୂହର ପ୍ରଭୁ ଈଶ୍ୱର ଅନନ୍ତ ରୂପେ ବିରାଜମାନ ନିତ୍ୟା ନିତ୍ୟ ଶକ୍ତି ଆତ୍ମନାତ୍ମଶକ୍ତି ପ୍ରଭୃତି ଯୁକ୍ତ ଈଶ୍ୱରଙ୍କଠାରେ ଅବସ୍ଥିତ କିପରି ସମ୍ଭବ ତାହା ଯୁକ୍ତିର ପ୍ରକାର ବର୍ଜିତ ମାତ୍ର। ତଦ୍ୱାରା ଜଗତକୁ ଈଶ୍ୱରଙ୍କର ପରିଣାମ ବୋଲି ବୁଝିବାକୁ ଗଲେ ବିବର୍ତ୍ତବାଦ ଅବଶ୍ୟ ଗ୍ରହଣୀୟ ହୁଏ, କିନ୍ତୁ ଈଶ୍ୱରତ୍ୱରେ ଯେଉଁ ଅଚିନ୍ତ୍ୟ ନିତ୍ୟ ଶକ୍ତିମତା ନିହିତ ତାହା ବୁଝିଲେ ଈଶ୍ୱରଙ୍କର ବହିରଙ୍ଗା ମାୟାଶକ୍ତି ପରିଣତ ଖଣ୍ଡ ଜ୍ଞାନଗମ୍ୟ ରାଜ୍ୟରେ ମଧ୍ୟ ସେ ପ୍ରକାଶିତ ବା ଅବତୀର୍ଣ୍ଣ ହୋଇପାରିଛନ୍ତି ତାହା ବୁଝାଯାଏ। କୌଣସି ମଣିରେ ଏ ପ୍ରକାର ଶକ୍ତି ନିହିତ ଅଛି ଯେ ମଣି ସ୍ୱର୍ଣ୍ଣ ସୃଷ୍ଟି କରି ସୁଦ୍ଧା ନିଜ ମଣିତ୍ୱକୁ ଅନ୍ୟ ପ୍ରକାରେ ପରିଣତ ବା ପରିବର୍ତ୍ତିତ କରେ ନା। ସ୍ୱର୍ଣ୍ଣ ସୃଷ୍ଟି ପୂର୍ବରୁ ମଣି ଯେପରି ଥିଲା, ସ୍ୱର୍ଣ୍ଣ ପ୍ରସବ ପରେ ମଧ୍ୟ ତଦ୍ରୁପ ରହେ। ଯେଉଁପରି ପ୍ରକୃତ ଅନ୍ତର୍ନିହିତ ଶକ୍ତି ପ୍ରଭାବରେ ମଣି ନିଜେ ବିକାର ଲାଭ ନ କରି ଏବଂ ମଣି ଭିନ୍ନ ଅପର ବସ୍ତୁ ସ୍ୱର୍ଣ୍ଣ ପ୍ରସବ କରି ସୁଦ୍ଧା ନିଜ ମଣିତ୍ୱରେ ଅବସ୍ଥିତ ହୋଇପାରେ, ତଦ୍ରୁପ ସଚ୍ଚିଦାନନ୍ଦ ଈଶ୍ୱର ସ୍ୱୟଂ ମାୟାଶକ୍ତି ପରିଚାଳନ କରି ତାଦୃଶ ଶକ୍ତିକୁ ବିକାର ଯୋଗ୍ୟ ଗୁଣମୟ ଜଗତ ରୂପେ ପରିଣତ କରିପାରନ୍ତି। ଈଶ୍ୱର ନିଜର ଅନ୍ୟତମ ଶକ୍ତିକୁ ବିକାରମୟ ଜଗତ ରୂପେ ବିକାର ସହିତ ରଖିପାରେ, ଏ ନିତ୍ୟ ଶକ୍ତି ତାଙ୍କଠାରେ ବର୍ତ୍ତମାନ ଅଛି। ମାଆବାଦୀମାନେ କହନ୍ତି ଜଗତ ମିଥ୍ୟା, ଏହା ମୃଗ ତୃଷ୍ଣା ତୁଲ୍ୟ ମିଥ୍ୟା, କିନ୍ତୁ ଏହା ଠିକ୍ ନୁହେଁ। ଯଦି ତାହା ହୁଏ ତାହେଲେ ବ୍ୟାସଦେବଙ୍କ ସିଦ୍ଧାନ୍ତ ଭୁଲ ହୋଇଯିବ। ବ୍ୟାସଦେବଙ୍କ ସିଦ୍ଧାନ୍ତ ଭୁଲ ନୁହେଁ, ମାୟାବାଦୀମାନେ ବ୍ୟାସଦେବଙ୍କର ଭାବନାକୁ ବୁଝି ନ ପାରି ବଡ଼ ଚତୁରତା ସହକାର ଜଗତ ମିଥ୍ୟାର ସିଦ୍ଧାନ୍ତ ବାହାର କଲେ। ମାୟାବାଦୀମାନଙ୍କ କହିବା ଅନୁଯାୟୀ ଏ ଜଗତ ମିଥ୍ୟା ନୁହେଁ, ଏହା ଅସ୍ଥାୟୀ, ଏହା ଶାଶ୍ୱତ ନୁହେଁ। ଏକ ଅସ୍ଥାୟୀ ବସ୍ତୁକୁ ସମ୍ପୂର୍ଣ୍ଣ ରୂପେ ମିଥ୍ୟା କୁହାଯାଇ ନ ପାରେ, କିନ୍ତୁ ଏ ଭୌତିକ ଶରୀରକୁ ଆତ୍ମା ବୋଲି ମାନିବା ବାସ୍ତବିକ ଭ୍ରମ ବା ମିଥ୍ୟା ଅଟେ। ସେତେବେଳେ ମହାପ୍ରଭୁ ଏଇ ମାୟାବାଦ ଫିଲୋସଫି ମାୟାବାଦ ଦର୍ଶନକୁ ଦୃଢ଼ ସ୍ତରରେ ଖଣ୍ଡନ କରିଛନ୍ତି। ଭଗବାନ ଯେ ଆକାର ସଚ୍ଚିଦାନନ୍ଦମୟ ବିଗ୍ରହ, ନିରାକାର ଶବ୍ଦର ଅର୍ଥ ହେଉଛି ପ୍ରାକୃତ ଆକାର ନାହିଁ, ସେଙ୍କର ଅପ୍ରାକୃତ ଆକାର ସଚ୍ଚିଦାନନ୍ଦମୟ ବିଗ୍ରହ, ସେ ପ୍ରାକୃତ ଗୁଣ ନାହିଁ, ତେଣୁ ନିର୍ଗୁଣ ସଚ୍ଚିଦାନନ୍ଦମୟ ଗୁଣାବଳୀରେ ପରିପୂର୍ଣ୍ଣ। ସର୍ବମ ଭଟ୍ଟାଚାର୍ଯ୍ୟ ଏବଂ କାଶୀର ମାବାଦୀ ପଣ୍ଡିତ ସନ୍ନ୍ୟାସୀ ପ୍ରକାଶାନନ୍ଦ ସରସ୍ୱତୀ ଆଦିଙ୍କ ସହିତ ମହାପ୍ରଭୁଙ୍କର ଏସବୁ ବିଷୟରେ ବହୁ ଆଲୋଚନା ହୋଇଛି, ଯେଉଁଥିରେ ସେଗୁଡ଼ିକ ନିରାଶ କରିଛନ୍ତି କରି ଭଗବାନଙ୍କର ସଦାନନ୍ଦମୟ ବିଗ୍ରହତ୍ୱ ସ୍ଥାପନ କରିଛନ୍ତି। ଶଙ୍କରାଚାର୍ଯ୍ୟ ଯେ ମାୟାବାଦ ପ୍ରକାଶ କରିଛନ୍ତି ତାହା ସେ ପ୍ରକାଶ କଲେ ଆଉ କାହିଁକି କରିଛନ୍ତି, କିନ୍ତୁ ଅସଶାସ୍ତ୍ର ଶଙ୍କରାଚାର୍ଯ୍ୟ ନିଜେଇ କହିଛନ୍ତି ଅସଶାସ୍ତ୍ର ନୁହେଁ। ସେଇଥିପାଇଁ ଭଗବାନ ପ୍ରସଦାନନ୍ଦମୟ ବିଗ୍ରହତ୍ଵ କଥା ସ୍ଥାପନ କରାଯାଇଛି। ଚୈତନ୍ୟ ଚରିତାମୃତରେ ମହାପ୍ରଭୁଙ୍କର ବଚନ ଅଛି, ଶଙ୍କରାଚାର୍ଯ୍ୟ ମହାବାଦ ଯେ ପ୍ରକାଶ କରିଛନ୍ତି ସେ ତାଙ୍କୁ କହିଲେ, ପରିଣାମବାଦ ଈଶ୍ୱର ହୟନ ବିକାରୀ ଅତ କହି ବିବର୍ତ୍ତବାଦ ସ୍ଥାପନା ଯେ କରି, ବସ୍ତୁତ ପରିଣାମବାଦ ସେଇ ସେ ପ୍ରମାଣ ବେଦେ ଦେହେ ଆତ୍ମବୁଦ୍ଧି ଏହି ବିବର୍ତ୍ତିର ସ୍ଥାନ ଅବିଚିନ୍ତ୍ୟ ଶକ୍ତିଯୁକ୍ତ ଶ୍ରୀ ଭଗବାନ ଇଚ୍ଛାରେ ଜଗତ ରୂପେ ପା ପରିଣାମ ତଥାପି ଅଚିନ୍ତ୍ୟ ଶକ୍ତି ହୟ ବିକାରୀ ପ୍ରାକୃତ ଚିନ୍ତାମଣି ତାହେ ଦୃଷ୍ଟାନ୍ତ ଯେ ଧରି, ନାନା ରତ୍ନ ରାଶି ହୟ ଚିନ୍ତାମଣି ହୋଇତେ ତଥାପି ମଣି ରହେ ସ୍ୱରୂପେ ଅଭିଦ୍ୟୁତେ ପ୍ରାକୃତ ବସ୍ତୁତେ ଯଦି ଅବିଚିନ୍ତ୍ୟ ଶକ୍ତି ହୟ ଈଶ୍ୱରର ଅଚିନ୍ତ୍ୟ ଶକ୍ତି କି ବିସ୍ମୟ। ଏ କଥା କହିଲେ ଈଶ୍ୱର ଜୀବ ପ୍ରକୃତି ସ୍ୱରୂପକୁ ଅନିର୍ବଚନୀୟ ଅଜ୍ଞାନ ବୋଧରେ ଲେଖିବାକୁ ଯାଇ ଶଙ୍କର ଈଶ୍ୱରଙ୍କର ଲୌକିକ ଶ୍ରେଷ୍ଠତ୍ଵ ଆଚ୍ଛାଦନ କରିଛନ୍ତି। ଜୀବତତ୍ଵ ଶକ୍ତି ବିଶେଷ ସେ ଜୀବତତ୍ଵକୁ ଅଣୁ ଚୈତନ୍ୟ ରୂପେ ସିଦ୍ଧ ନ କରି ବ୍ରହ୍ମ ରୂପେ ସିଦ୍ଧ କରିବାକୁ ଗଲେ ଅବଶ୍ୟ ହିଁ ଭ୍ରମମୟ ସିଦ୍ଧାନ୍ତ ହେବ। ଶ୍ରୀ ଶଙ୍କରାଚାର୍ଯ୍ୟ ଈଶ୍ୱର ଆଜ୍ଞା କ୍ରମେ ଈଶ୍ୱରତ୍ଵ ଆଚ୍ଛାଦନ କରିବାର ଅଭିପ୍ରାୟରେ ଜୀବତତ୍ଵ ସହିତ ପରତତ୍ଵର ଐକ ସ୍ଥାପନ ପୂର୍ବକ ଭ୍ରମମୟ ସିଦ୍ଧାନ୍ତ ପ୍ରଚାର କରିଛନ୍ତି। ବ୍ୟାସ ସୂତ୍ରରେ ବସ୍ତତ୍ ଶକ୍ତି ପରିଣାମବାଦ ସ୍ୱୀକୃତ ହୋଇଛି, ତେଣୁ ଆଚାର୍ଯ୍ୟ ଶଙ୍କର ପରିଣାମବାଦରେ ଈଶ୍ୱରଙ୍କୁ ବିକାରୀ କହିବାକୁ ହୁଏ ଏ ବିତର୍କ ଉଠାଇ ପରିଣାମବାଦ ମାନିଲେ ବ୍ୟାସଙ୍କୁ ଭ୍ରାନ୍ତ ବୋଲି ସ୍ୱୀକାର କରିବାକୁ ହେବ। ଏହି ଯୁକ୍ତି ବଳରେ ବିବର୍ତ୍ତବାଦ ସ୍ଥାପନ କରିଛନ୍ତି। ବ୍ରହ୍ମସୂତ୍ରର ଦ୍ୱିତୀୟ ଅଧ୍ୟାୟ ପ୍ରଥମ ପାଦରେ ତଦ ନ୍ୟସତ୍ୱମାରମ୍ଭଣ ଶବ୍ଦାଦିଭ୍ୟ ଏହି ସୂତ୍ରର ଭାଷ୍ୟରେ ବାଚାରମ୍ଭଣ ବିକାର ନାମ ଧ୍ୟେୟମ୍ ଚାନ୍ଦକ୍ୟ ଉପନିଷଦରେ ବେଦ ବାକ୍ୟ ଉଦାହରଣ ଦେଇ ପ୍ରଣାମବାଦକୁ ଦୋଷଯୁକ୍ତ ବିକାରବାଦ ବୋଲି ବିତର୍କ କରିଛନ୍ତି। ପ୍ରକୃତ ବ୍ୟବସ୍ଥା ବ୍ରହ୍ମସୂତ୍ରରେ ଈଶ୍ୱରଙ୍କର ଇଚ୍ଛା ମାତ୍ରେ ତାଙ୍କର ଅଭିଜିନ୍ତ ଶକ୍ତିର କାର୍ଯ୍ୟ ବିକାର ରୂପେ ପ୍ରଣାମବାଦ ପ୍ରଦର୍ଶିତ ହୋଇଛି। ପ୍ରଣାମ ଲକ୍ଷଣ ସତ୍ୟତନ୍ୟଥା ବୁଦ୍ଧିର୍ବିକାର ହୃଦୟ ସେ ଗୋଟିଏ ସତ୍ୟ ତତ୍ତ୍ୱରୁ ଅନ୍ୟ ଏକଟି ସତ୍ୟ ତତ୍ତ୍ୱରୁ ଉଦୟ ହେଲେ ସେଥିରେ ଅନ୍ୟ ବସ୍ତୁ ବୋଲି ଯେ ବୁଦ୍ଧି ତାହିଁ ବିକାର ପରିଣାମ। ବ୍ରହ୍ମ ଗୋଟିଏ ସତ୍ୟ ବସ୍ତୁ, ସେଥିରୁ ଜୀବ ରୂପ ଗୋଟିଏ ସତ୍ୟ ବସ୍ତୁ, ମାଇକ ବ୍ରହ୍ମାଣ୍ଡ ରୂପ ଗୋଟିଏ ସତ୍ୟ ବସ୍ତୁ ପୃଥକ ରୂପେ ହେଇଛି। ଏ ପ୍ରକାର ବୁଦ୍ଧିକୁ ବ୍ରହ୍ମର ବିକାର ବା ପରିଣାମ କୁହାଯାଏ। ବିକାର ବା ପରିଣାମର ଉଦାହରଣ ହେଇ ଯେ ଦୁଗ୍ଧ ଏକଟି ସତ୍ୟ ପଦାର୍ଥ, ତାହିଁ ଦଧି ରୂପ ଅନ୍ୟ ଏକ ସତ୍ୟ ପଦାର୍ଥ ରୂପେ ବିକୃତ ହୁଏ। ଏସବୁ ଆଲୋଚନା ହେଇଛି। ତେଣୁ ଅଭିଧା ବୃତ୍ତି ଗ୍ରହଣ କରାଯାଏ, ଲକ୍ଷଣା ବୃତ୍ତି ଗ୍ରହଣ କରାଯାଏ ନା, ମୁଖ୍ୟଟା ଗ୍ରହଣ କରାଯାଏ, ଗୌଣଟା ଗ୍ରହଣ କରାଯାଏ ନା, ଏପରି କହିକିରି ସେ ତାଙ୍କ ତତ୍ତ୍ୱ ଅଚିନ୍ତ ଭେଦାଭେଦ ତତ୍ତ୍ୱ ହିଁ ପ୍ରତିଷ୍ଠା କରିଛନ୍ତି। ତେଣୁ ଏସବୁ ପଣ୍ଡିତ ତାର ମଟାଚାର୍ଯ୍ୟ ଗ୍ରହଣ କଲେ ଏବଂ ପ୍ରକାଶାନନ୍ଦ ସରସ୍ୱତୀ ପ୍ରଭୃତି ମହାବାଦ ସନ୍ନ୍ୟାସୀମାନେ ମଧ୍ୟ ସମସ୍ତେ ଦେ ଅଲ୍ ଆକ୍ସେପ୍ଟେଡ୍ ମହାପ୍ରଭୁ କମେଣ୍ଟେଡ୍ ଅଣ୍ଡରଷ୍ଟାଣ୍ଡ ଆଣ୍ଡ ଦେ ଆଡମିଟେଡ୍। ସକଲ ସନ୍ନ୍ୟାସୀ କହେ ଶୁଣ ଶ୍ରୀବାଦ ତୁମେ ଯେ ଖଣ୍ଡିଲ ଅର୍ଥ ଏ ନୁହେ ବିବାଦ ଆଚାର୍ଯ୍ୟ କଳ୍ପିତ ଅର୍ଥ ଏହା ସବୁ ଜାଣି ସମ୍ପ୍ରଦାୟ ଅନୁରୋଧ ସବୁ ଧାରଣା ଦେ ଆଡମିଟେଡ୍ ଏ ପଣ୍ଡିତ ଶ୍ରୀବାଦ ସନ୍ନ୍ୟାସୀ ଶ୍ରୀକୃଷ୍ଣ ଚୈତନ୍ୟ ହ୍ୱାଟ ଏଭର୍ ୟୁ ସେ ଦ୍ୟାଟ୍ସ ଟ୍ରୁ ଆଚାର୍ଯ୍ୟ ଶଙ୍କରାଚାର୍ଯ୍ୟ କମେଣ୍ଟରି ଇଟ୍ସ ଇମାଜିନେଟି କଳ୍ପିତ ୱି ନୋ ଇଟ୍ ୱି ନୋ ଇଟ୍ ବଟ୍ ୱି ଆକ୍ସେପ୍ଟ ଇଟ୍ ବିକଜ୍ ୱି ଆର୍ ଇନ୍ ଦ୍ୟାଟ୍ ସମ୍ପ୍ରଦାୟ ସମ୍ପ୍ରଦାୟ ଅନୁରୋଧ ସବୁ ତାହାମାନେ ଦେନ୍ ମହାପ୍ରଭୁ ସେଜ୍ ନୋ ୟୁ ଆକ୍ସେପ୍ଟ ଦିସ୍ ଥିଙ୍ଗ୍ କୃଷ୍ଣ ହିଁ ଭଗବାନ ପରମେଶ୍ୱର ଭଗବାନ କୃଷ୍ଣ ତ୍ରିତତ୍ତ୍ୱ ସମ୍ବନ୍ଧ ଅଭିଧେୟ ପ୍ରୟୋଜନ ସମ୍ବନ୍ଧ ତତ୍ତ୍ୱ ମିନ୍ସ ରିଲେସନ୍ସିପ୍ ଓନ୍ଲି ରିଲେସନ୍ସିପ୍ କୃଷ୍ଣ ଅଭିଧେୟ ତତ୍ତ୍ୱ ଭକ୍ତି ପ୍ରୟୋଜନ ତତ୍ତ୍ୱ prem. But they explain, say these three tattvas, samandha is Brahma, avidheya is mukti, and jnana vairagya, prayojana, mukti. They say like that. Matter, no. Samandha Krishna, avidheya bhakti, prayojana, prayojana. They all accept it. You understand? And all the sannyasis, they say, ei mato sarve sutraro vyakhyana sunya. Says, all right, now you say, Krishna, 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 Hari, 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 and they all make it up. Krishna, Bhunti, Tala, Guru, Dhakan, and Guru Bhagavan Karati Priyavasta, Nikunja, you know, Rati Kiri Siddhi, Jajali Vidyukti, Rapikhinya, Kapradi Dakya, Rati Vallavasya, Vande Guru Sri, Saranara Vindam, Guru Vastakari, he Atiyama. So Guru Karo, Tattata Kaichi. Guru Ke, Nikunja Yunga Rati Gyari Siddhi. Radha Priya Sakhi, say Guru Dev. Jeki Kunjari, Radha Krishna Karo Milarakari Rati Kira Karibari, Siddhasta, Dakhya, Tatradi Dakhya. But Dakhya is someone who say. Say of Santi, Gurudev. ତେଣୁ ତାଙ୍କ କୃପା ମିଳିଲେ ତ ନିଶ୍ଚିତ ଭାବରେ ଭଗବାନ କୃପା ମିଳିବ। ଭଗବାନଙ୍କର ଅତି ଆପଣାର ଲୋକ, ପ୍ରିୟ ଲୋକ ସେ। ଭଗବାନ ତାଙ୍କ କଥା ଶୁଣନ୍ତି, ପ୍ରିୟ ଲୋକର କଥା ସାଧାରଣତଃ ଶୁଣାଯାଏ, ସେ ଯାହା କହିବେ ତାଇ ତ ଗ୍ରହଣ କରାଯାଏ। ମୋ ପ୍ରିୟ ଲୋକ ସେ ତେଣୁ କଥାଟା କହୁଛି, ଆଉ ସେଥିରେ ଅବିଶ୍ୱାସ କରିବାର କିଛି କଥାଇ ନାହିଁ, ଏଇସବୁ ସିଦ୍ଧ କଥା। ତେଣୁ ଅତି ପ୍ରିୟ ଭଗବାନଙ୍କର ଯେ ଗୁରୁଦେବ ଶୁଦ୍ଧ ଭକ୍ତ ବୈଷ୍ଣବ, ତାଙ୍କ କଥା ଭଗବାନ ଶୁଣନ୍ତି। ଭକ୍ତେଚ୍ଛା ଉପାତ ରୂପାୟ, ତାମ କାମର ଅଛି, ଭକ୍ତ ଇଚ୍ଛାରେ ଏଠି ମଧ୍ୟ ସେ ଅବତୀର୍ଣ୍ଣ ହୁଅନ୍ତି ଭଗବାନ। ଭକ୍ତ ଯେତେବେଳେ ପ୍ରାର୍ଥନା କରନ୍ତି ଅବତୀର୍ଣ୍ଣ ହେବା ପାଇଁ ଭଗବାନ ଆସନ୍ତି, ଭୁରି ଭୁରି ପ୍ରମାଣ ଅଛି। ସେଥିପାଇଁ ଯେତେବେଳେ ବିଘ୍ନ ପ୍ରତିଷ୍ଠା କରାଯାଏ, ବିଘ୍ନ ମଧ୍ୟରେ ଭଗବାନ ଅବତୀର୍ଣ୍ଣ ହେବେ। ସେଥିପାଇଁ ଭକ୍ତ ବୈଷ୍ଣବ ସେ ପ୍ରାର୍ଥନା କରିବ, ସେ ଉଚ୍ଚସ୍ତରରେ ପ୍ରାର୍ଥନା କରିବ ଭଗବାନଙ୍କୁ ଏଥିରେ ଅବତୀର୍ଣ୍ଣ କରନ୍ତୁ ବୋଲି। ତେଣୁ ତାଙ୍କର ପ୍ରାର୍ଥନାରେ ଭଗବାନ ଅବତୀର୍ଣ୍ଣ କରନ୍ତି, ତା ନାମ ହେଉଛି ପ୍ରାଣ ପ୍ରତିଷ୍ଠା। ଜୀବନ ନ୍ୟାସ କରିଲେ ଶ୍ରୀମୂର୍ତ୍ତି ପୂଜ୍ୟ ହଏ, ମୂର୍ତ୍ତି ଗଢ଼ା ହେଲା, କିନ୍ତୁ ବୈଷ୍ଣବ ଜୀବନ ନ୍ୟାସ କରିବ, ପ୍ରାଣ ପ୍ରତିଷ୍ଠା କରିବ, ତାହେଲେ ଯାଇକରି ଶ୍ରୀମୂର୍ତ୍ତି ପୂଜ୍ୟ ହେବ, ନଚେତ୍ ଶ୍ରୀମୂର୍ତ୍ତି ପୂଜ୍ୟ ହେବ ନା। ସେ ଆଇଡ଼ଲ୍ ହେଇକି ରହିଯିବେ, ସାଧାରଣ ପିତୁଳା ହେଇକି ରହିଯିବେ। କିନ୍ତୁ ଯେତେବେଳେ ଜୀବନ ନ୍ୟାସ ହେଲା ବୈଷ୍ଣବଙ୍କ ଦ୍ୱାରା, ଭକ୍ତଙ୍କ ଦ୍ୱାରା, ସେ ଅଭିନ୍ନ ବିଗ୍ରହ ହେଇଗଲେ। ନାମ ରୂପ ବିଗ୍ରହ ତିନ ଚିଦାନନ୍ଦମୟ, ତିନି ଭେଦ ନାହିଁ, କଥା ଅଛି ଆମର। ଭଗବାନ ନାମ, ଭଗବାନ ରୂପ, ଆଉ ଭଗବାନଙ୍କର ବିଗ୍ରହ ପୂଜିତ ହେଉଛନ୍ତି, ବୈଷ୍ଣବ ପ୍ରତିଷ୍ଠା କରିଛନ୍ତି, ତିନ ଚିଦାନନ୍ଦ, ତିନ ଭିତରେ କିଛି ଭେଦ ନାହିଁ, ଏହାର ଭୁରି ଭୁରି ପ୍ରମାଣ ଅଛି ଆମର। କିପରି ସେ ବିଗ୍ରହ ପ୍ରତିମା ନୁହନ୍ତି, ପ୍ରତିମା ନୁହଁ ତୁମେ ସାକ୍ଷାତ ପ୍ରତିନ୍ଦ୍ରନନ୍ଦନ, ଏ ସାକ୍ଷୀ ଗୋପାଳ କଥା ଅଛି ଆମର, ସାକ୍ଷୀ ଦେବା ପାଇଁ ପ୍ରତିମା ବିଗ୍ରହ ଆସିଥିଲେ ବୃନ୍ଦା।